आकाशवाणी। संवाद पढ़ुछंती सुचिस्मिता साहू। मुख्य संवाद, देश आज पालन करुछि 80तम स्वाधीनता दिवस। लालकिल्लारु देशवासीको संबोधन कले प्रधानमंत्री। सप्तधारा नामक सातटी शक्ति धारा उपरे देले गुरुत्व। कृत्रिम बुद्धिमत्ता क्षेत्र में 1 कोटी युव गोष्ठी प्रदान करा तालीम। आमेरिकार वैदेशिक मंत्री समेत विभिन्न देश भारत को जणाइले शुभेच्छा। इंडोनेशिया भूकंप में 20 जन मृत्यु एवं श्रीलंका रॉयल स्टेडियम में जारी रही भारत श्रीलंका प्रथम टेस्ट मैच। देश आज उत्साह उद्दीपनार सह 80तम स्वाधीनता दिवस पालन करुछि। एहि अवसर में दिल्लीर ऐतिहासिक लालकिल्लारे आयोजित जातीय स्तरीय समारोह में प्रधानमंत्री नरेन्द्र मोदी जातीय पताका उत्तोलन करने सहित देशवासीयों को संबोधित करिछन्ति। भारतीय वायुसेनार 2टी MI-17 हेलिकॉप्टर द्वारा आयोजन स्थल में पुष्पवृष्टि जातीय पताका उत्तोलन सहित 21 तोपसलामीर प्रदर्शन करा जायछि। चलित वर्ष प्रथम थर लागि लालकिल्लारे जातीय गीत वंदे मातरम गान करा जायछि। जातीय समर शिक्षार्थी बाहिनीर कैडेट एवं माई भारतर स्वेच्छासेवीक द्वारा वंदे मातरम गान परे जातीय संगीत गान करा जायथिला। देशवासीयों उद्बोधन दे प्रधानमंत्री श्री मोदी 2047 सुधा विकसित भारत गठन लागि बड़ स्वप्न देखा सहित संकल्प नेबा को आह्वान देइछन्ति। एथिलागि देशर सामर्थ्य को सशक्त करिबा उपरे श्री मोदी गुरुत्व दे कहिछन्ति। विगत 12 वर्ष मध्यरे विभिन्न क्षेत्र में सरकार अनेक संस्कारमूलक पदक्षेप ग्रहण करिछन्ति।
आज भारत ने भी एक बहुत बड़ा सपना देखा और वो सपना है जब आजादी के 100 साल होंगे 2047 में हम विकसित भारत बना के रहेंगे। 140 करोड़ देशवासियों के पुरुषार्थ से इस लक्ष्य को हमें हासिल करना और जब दुनिया की सबसे बड़ी आबादी वाला देश विकसित होने का संकल्प लेता है तो ये दुनिया की नजरों में भी हमारे साहस का परिचायक बन जाता है।
प्रधानमंत्री मोदी कहिछन्ति कोविड महामारी और पश्चिम एशिया विवाद भली संकट समय रे देशरे टीका इंधन और सार भली अत्यावश्यक सामग्रीर संकट को नहीं अनेक गुजब सृष्टि होइथिला। मात्र सरकारंकर सुचिंतित नीति प्रस्तुति एवं प्रतिषेधमूलक व्यवस्था द्वारा भारत एही सब समस्या को प्रतिहत करिवारे सफल होइपरिछि। सरकारंकर नागरिक देव भव नीति अनुजाई गत 12 वर्ष मध्यरे निया जायथिबा पदक्षेप गुडिक द्वारा समस्त संकट को मुकाबिला करा जायछि। प्रधानमंत्री सप्तधारा नामक सातटी शक्ति धाराकु उपयोग करिबाकु देशवासीयंकु आह्वान देइछन्ति। से कहिछन्ति आगामी 5-7 वर्ष मध्यरे सेही सबु सुविधा हासिल करा जाय परिबो जहा गत 5-7 दशंधि धरि हासिल करा जाय परि नाही। सप्तधारा शक्ति एवं संभावनार सहित देशकु नूतन उच्चताकु नेबो बोली से आशा व्यक्त करिछन्ति।
मैं आज उस युग को भी याद करना चाहूंगा जब देश भारत का सामर्थ्य सप्त सिंधु के रूप में हम जानते थे, हम समझते थे, हम सुनते थे। अब विकसित भारत बनाने के लिए हमें नई धारा चाहिए। आज लाल किले की प्राचीर से मैं देश के सामने शक्ति की सप्त धारा का आवाहन करता हूँ। आने वाले 5-7 साल में जो पिछले 5-7 दशक में नहीं हुआ वो सप्त धारा के सामर्थ्य से शक्ति से हम देश को नई ऊंचाई, नई गति देंगे और नए लक्ष्यों को पार करने वाला सामर्थ्य देंगे और इसके साथ साथ देश की युवा शक्ति का सामर्थ्य का भरपूर राष्ट्र निर्माण में उपयोग होगा।
युवा शक्ति कृषि और खाद्य उत्पादन प्रजुक्ति विद्या एवं नवसृजन गतिशक्ति प्रतिरक्षा दक्षता सबुज और नील अर्थनीति एवं नमनीयता हेउछि भारतर सप्त शक्तिधारा बोली प्रधानमंत्री वर्णना करिछन्ति। से कहिछन्ति आगामी 1 वर्ष मध्यरे देशर 1 कोटी युवागोष्ठीको कृत्रिम बुद्धिमत्तारे दक्ष करिबा नै तालीम प्रदान करिव। सामग्री प्रस्तुतिरे गुणवत्ता दक्षता एवं मूल्य निर्धारण उपरे प्रधानमंत्री गुरुत्व देइछन्ति।
देश को तेज गति से आगे बढ़ाने की बात कर रहा हूँ उसका सबसे बड़ा लाभार्थी कौन है, इन सारे प्रयासों का सबसे बड़ा साधक कौन है? अगर साधक है तो मेरे देश का युवा है, मेरे देश की युवा शक्ति है। विकसित भारत की यात्रा में युवाओं की बहुत बड़ी भूमिका है। इतना ही नहीं, विकसित भारत का सबसे बड़ा लाभार्थी भी मेरे देश का युवा है और इसलिए हमें विकसित भारत के लक्ष्य को युवाओं के साथ जोड़ करके आगे बढ़ाना है।
କ୍ରୀଡ଼ା ପ୍ରତିଭା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ଗ୍ରାମ ତଥା ସହର ସ୍ତରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। 5-15 ବର୍ଷ ବୟସରେ ପିଲାଙ୍କୁ ଏଥିରେ ସାମିଲ କରାଯିବ। ସେମାନଙ୍କୁ ଉନ୍ନତ କ୍ରୀଡ଼ାବିତ୍ ଭାବେ ଗଢ଼ିତୋଳିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 2030ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ପରୀକ୍ଷା ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜନଗଣନାକୁ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଡିଜିଟାଲ୍ ମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଦେଶରେ ମାଓବାଦୀ ହିଂସା ମୂଳପୋଛ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକର ବିକାଶ ଉପରେ ଆଲୋକପାତ କରିଛନ୍ତି। ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ଦେଶ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଇସ୍ରାଏଲ୍, ଆର୍ଜେଣ୍ଟିନା, ଶ୍ରୀଲଙ୍କା, ନେପାଳ, ଫ୍ରାନ୍ସ, ଅଷ୍ଟ୍ରେଲିଆ, କାନାଡା ପକ୍ଷରୁ ଭାରତରେ ଅବସ୍ଥାପିତ ସେହି ରାଷ୍ଟ୍ରଗୁଡ଼ିକର ଉଚ୍ଚାୟୁକ୍ତ ଶୁଭେଚ୍ଛା ବାର୍ତ୍ତାମାନ ପ୍ରଦାନ କରିଛନ୍ତି। ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଏବଂ ସେଠାକାର ଜାତୀୟ ଦଳର ସଭାପତି ମହମ୍ମଦ ନାଜିବ୍ ଶୁଭେଚ୍ଛା ପ୍ରଦାନ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ଘନିଷ୍ଠତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆମେରିକା ଓ ଭାରତ ସମ୍ପର୍କ ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିଛି। ପ୍ରତିରକ୍ଷା, ଶକ୍ତି ସୁରକ୍ଷା, ଖଣିଜ ପଦାର୍ଥ, କୃତ୍ରିମ ବୁଦ୍ଧିମତା, ମହାକାଶ ଓ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଉପରେ ଶ୍ରୀ ରୁବିଓ ଏହି ଅବସରରେ ଆଲୋକପାତ କରିଛନ୍ତି। ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ କାର୍ଯ୍ୟାଳୟ ତରଫରୁ ଆଜି ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସିଙ୍ଗାପୁର, ଚୀନ୍ ଏବଂ ହଂକଂରେ ପ୍ରବାସୀ ଭାରତୀୟ ଏକାଠି ହୋଇ ଏହି ଦିବସ ପାଳନ କରିଛନ୍ତି। ସିଙ୍ଗାପୁରରେ ଭାରତୀୟ ଉଚ୍ଚାୟୁକ୍ତ ଶିଲ୍ପକ ଆଙ୍ଗୁଇଲେ 2500ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ପ୍ରମୁଖ ଅଂଶ ସେ ଆଲୋକପାତ କରିଥିଲେ। ବେଜିଂରେ ପ୍ରବଳ ବର୍ଷା ସତ୍ତ୍ୱେ ରାଷ୍ଟ୍ରଦୂତ ବିକ୍ରମ ଦୋରାଇସ୍ୱାମୀ ପତାକା ଉତ୍ତୋଳନ କରିଥିଲେ। ଭାରତୀୟ ଦୂତାବାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦୋରାଇସ୍ୱାମୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ପଢ଼ିବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ହଂକଂରେ କନ୍ସୁଲ୍ ଜେନେରାଲ୍ ରାଜେଶ ନାୟକ ଏବଂ ଭାରତୀୟ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଲି କାଚ୍ୟୁ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଶୀତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି, ସ୍ଥଳସେନା ମୁଖ୍ୟ ଜେନେରାଲ୍ ଧୀରଜ ସେଠ, ନୌସେନା ମୁଖ୍ୟ ଆଡମିରାଲ୍ କୃଷ୍ଣ ସ୍ୱାମୀନାଥନ, ବାୟୁସେନା ମୁଖ୍ୟ ମାର୍ଶାଲ୍ ଅମରପ୍ରୀତ ସିଂ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ଆଜି ପ୍ରତ୍ୟୁଷରେ 7.7 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ 20 ଜଣଙ୍କର ମୃତ୍ୟୁ ଘଟିଛି। 6 ଜଣ ଆହତ ହୋଇଥିବା ବେଳେ 2 ଜଣ ନିଖୋଜ ରହିଥିବା ଜଣାପଡ଼ିଛି। ଅନେକ କୋଠା ଭୁଶୁଡ଼ି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାର୍ସୀ ନବବର୍ଷ ନବରୋଜ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଭାରତର ସମାବେଶୀ ବିକାଶ ଦିଗରେ ସମସ୍ତ ନାଗରିକ ଏକତାବଦ୍ଧ ହୋଇ କାମ କରିବା ପାଇଁ ଏହି ନବବର୍ଷ ପ୍ରେରଣା ଯୋଗାଇବ। ଉପରାଷ୍ଟ୍ରପତି କହିଛନ୍ତି ନବବର୍ଷ ପାର୍ସୀ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ଏବଂ ଦେଶରେ ଭ୍ରାତୃତ୍ୱଭାବ ଅତୁଟ ରଖିବା କ୍ଷେତ୍ରରେ ସେମାନଙ୍କୁ ପ୍ରେରଣା ଯୋଗାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ସୀ ନବବର୍ଷ ନବରୋଜ ଅବସରରେ ଶୁଭକାମନା ଜଣାଇ କହିଛନ୍ତି ପାର୍ସୀ ସମୁଦାୟଙ୍କ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଶକୁ ସମୃଦ୍ଧ କରିଛି। ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ଶ୍ରୀଲଙ୍କାର ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 27 ଓଭରରେ ଗୋଟିଏ ୱିକେଟ୍ ବିନିମୟରେ 101 ରନ୍ ସଂଗ୍ରହ କରିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପୂର୍ବାଞ୍ଚଳ, ଚଣ୍ଡୀଗଡ଼, ପୂର୍ବ ରାଜସ୍ଥାନ, ଛତିଶଗଡ଼, ଦିଲ୍ଲୀ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଲଦାଖ, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଓ ବିଦର୍ଭ ଆଦି ଅନ୍ତର୍ଭୁକ୍ତ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଆଜି ପାଳନ କରୁଛି ଅଶୀତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ସପ୍ତଧାରା ନାମକ 7ଟି ଶକ୍ତିଧାରା ଉପରେ ଦେଲେ ଗୁରୁତ୍ୱ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ 1 କୋଟି ଯୁବଗୋଷ୍ଠୀଙ୍କୁ ପ୍ରଦାନ କରାଯିବ ତାଲିମ। ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶ ଭାରତକୁ ଜଣାଇଲେ ଶୁଭେଚ୍ଛା। ଇଣ୍ଡୋନେସିଆ ଭୂକମ୍ପରେ 20 ଜଣଙ୍କର ମୃତ୍ୟୁ ଏବଂ ଶ୍ରୀଲଙ୍କାର ଗଲ୍ ଷ୍ଟାଡିୟମରେ ଜାରି ରହିଛି ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ। ସମ୍ବାଦ ଶେଷ ହେଲା।